ଧନ୍ୟବାଦ, ଅଶେଷ ଧନ୍ୟବାଦ ଭକ୍ତବୃନ୍ଦ। ଏ ଗୋଟିଏ ନୂଆ ଗୀତ, ନୂଆ ପ୍ରକାର ଭାବ। ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗାଈ ଚରୁଥିଲେ। ଏହି ସମୟରେ ଯମୁନାକୁ ଆସୁଛନ୍ତି ରାଧାରାଣୀ। ତାଙ୍କୁ ଦେଖି ଭଗବାନ କୃଷ୍ଣ କଣ କଲେ, ବଂଶୀ ବଜେଇଲେ। ବଂଶୀ ଡାକିଲା, ରାଧା ରାଧା, ଆଗ ରାଧେ। ତେଣୁ କବିଙ୍କ ଚାତୁର୍ଯ୍ୟ ଭଙ୍ଗୀ ଏକ ନୂଆ ପ୍ରକାରର। ଛିଡ଼ା ଶିକା ଲଇ ଲୋ, ଛିଡ଼ା ଶିକା ଲଇ, ରାଧିକାକୁ କାହ୍ନୁ ନେଲା ବଂଶୀ ବଜେଇ। ଛିଡ଼ା ଶିକା ଲଇ ଲୋ, ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇ ଲୋ, ଛିଡ଼ା ଶିକା ଲଇ, ରାଧିକାକୁ କହ୍ନେଇ ନେଲା, ରାଧିକାକୁ କହ୍ନେଇ ନେଲା ବଂଶୀ ବଜେଇ ଲୋ, ଛିଡ଼ା ଶିକା ଲଇ।